ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ନିତ୍ୟଜୀବିତ ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ମତାମତ ତଥା ହୃଦୟସ୍ପର୍ଶ ସାକ୍ଷ୍ୟ ନିମନ୍ତେ ମଧ୍ୟ ବିଶେଷ ଖୁସି ଏବଂ ଆପଣଙ୍କ ନିକଟରେ ଧନ୍ୟବାଦୀ। ପ୍ରଭୁ ଯୀଶୁ ଯେ ଆପଣଙ୍କ ହୃଦୟରେ କଥା କହିଛନ୍ତି ଆଉ ସେ ଯେ ଆପଣଙ୍କ ଜୀବନରେ ସେହି ଶାନ୍ତି ଓ ଆନନ୍ଦ ଭରିଦେଇଛନ୍ତି ତାହା ଜାଣି ଆମେ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। କିନ୍ତୁ ଆମର ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ନିୟମିତ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ଏହି ସୁନ୍ଦର ସମୟ ପାଇଁ, ତୁମର ଜୀବନ୍ତ ବାକ୍ୟ ପାଇଁ। ପ୍ରଭୁ, ତୁମର ବାକ୍ୟ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କରି ପ୍ରତ୍ୟେକଙ୍କୁ ପ୍ରଭୁ ତୁମେ ଆତ୍ମିକ ଜୀବନରେ ବର୍ଦ୍ଧିଷ୍ଣୁ କରାଅ। ପ୍ରତ୍ୟେକଙ୍କର ଅଭାବ ତୁମେ ମୋଚନ କର। ପ୍ରତ୍ୟେକଙ୍କୁ ତୁମର ସେହି ଶାନ୍ତି ଆନନ୍ଦ ପ୍ରଭୁ ତୁମେ ଅନୁଭବ କରିବା ପାଇଁ ଦିଅ। ପ୍ରତ୍ୟେକଙ୍କୁ ତୁମର ସେହି ସୁସ୍ଥକାରୀ ବାହୁଛା ତଳେ ଆବରି ରଖ, ତୁମର ସେ ଆଶୀର୍ବାଦର ବାହୁଛା ତଳେ ଆବରି ରଖ। ଏ ସମସ୍ତ ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫିସିଏ ତିନି ପର୍ବର ପ୍ରଥମ ପଦରୁ ଆରମ୍ଭ କରି ତେର ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍କରଣ କରାଇଦିଏ ଯେ ଏଥିପୂର୍ବରୁ ଆମେ ଏହି ଏଫିସିଓ ପତ୍ରର ପ୍ରଥମ ଦୁଇଟି ପର୍ବ ଅଧ୍ୟୟନ କରି ଓ ଆଲୋଚନା କରି ଦେଖିଥିଲୁ ଯେ ମଣ୍ଡଳୀ ହେଉଛି ଏକ ଶରୀର, ଯାହାକି ଖ୍ରୀଷ୍ଟଙ୍କ ଶରୀର ରୂପ ବିଶ୍ୱାସୀ ମଣ୍ଡଳୀ, ଓ ମଣ୍ଡଳୀ ହେଉଛି ଏକ ମନ୍ଦିର। ବର୍ତ୍ତମାନ ଆମେ ଏହି ତିନି ପର୍ବରେ ଲକ୍ଷ୍ୟ କରିବାକୁ ଯିବା ଯେ ମଣ୍ଡଳୀ ହେଉଛି ଏକ ନିଗୁଢ଼ ତତ୍ତ୍ୱ ବା ଗୁପ୍ତ ରହସ୍ୟ। ଏହି ନିଗୁଢ଼ ତତ୍ତ୍ୱ ହେଉଛି କିଛି ବିଷୟ ଯାହାକି ପୂର୍ବରୁ ପ୍ରକାଶିତ ହୋଇନଥିଲା, ମାତ୍ର ନିକଟରେ ପ୍ରକାଶିତ ହେଲା। ଏହି ଅର୍ଥରେ ଆମେ ବୁଝିବାକୁ ହେବ ଯେ ମଣ୍ଡଳୀ, ଯାହାକି ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା, ମାତ୍ର ଏହା କେବଳ ନୂତନ ନିୟମରେ ପ୍ରକାଶିତ ହୋଇଅଛି। ମୋଫତ୍ ଏହି ନିଗୁଢ଼ ତତ୍ତ୍ୱର ଅର୍ଥକୁ ସ୍ୱର୍ଗୀୟ ଗୋପନୀୟତା ବୋଲି ପ୍ରକାଶ କରନ୍ତି, ଆଉ ବାସ୍ତବରେ ଏହା ଅତି ଯଥାର୍ଥ। ଏହି ସ୍ୱର୍ଗୀୟ ଗୋପନୀୟତା ହେଉଛି କିଛି ବିଷୟ ଯାହାକି ଈଶ୍ୱର କୌଣସି ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ପ୍ରକାଶ କରିନଥିଲେ, ମାତ୍ର ବର୍ତ୍ତମାନ ସେ ପ୍ରକାଶ କରିବା ପାଇଁ ପ୍ରସ୍ତୁତ। ପ୍ରକୃତରେ ମଣ୍ଡଳୀ ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା। ଯେତେବେଳେ ଏହା ପ୍ରକାଶିତ ହେଲା, ସେତେବେଳେ ଭାଉବାଣୀ ପାଉଲଙ୍କ ପ୍ରତି ସୀମାବଦ୍ଧ ହୋଇ ରହିନଥିଲା। ଏହି ଖ୍ରୀଷ୍ଟୀୟ ମଣ୍ଡଳୀ ସେହି ପେଣ୍ଟିକୋଷ୍ଟ ଦିନ ଜନ୍ମଲାଭ କରିଥିଲା। ସେହିଦିନ ପବିତ୍ର ଆତ୍ମା ବିଶ୍ୱାସୀ ମଣ୍ଡଳୀକୁ ଗଠନ କରିବା ନିମନ୍ତେ ଆରମ୍ଭ କଲେ, ଆଉ ତାହା ହିଁ ସେହି ଆଗାମୀ ଭବିଷ୍ୟତ ସମୟ ପର୍ଯ୍ୟନ୍ତ ଗତି କରି ଚାଲିବ, ଯେପର୍ଯ୍ୟନ୍ତ ଖ୍ରୀଷ୍ଟ ତାହାଙ୍କର ମଣ୍ଡଳୀକୁ ଏହି ଜଗତ ମଧ୍ୟରୁ ନେଇଯାଇ ନାହାନ୍ତି। ଆମ୍ଭେମାନେ ସେହି ମୁକ୍ତି ଦିବସ ପର୍ଯ୍ୟନ୍ତ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛୁ, ଯେଉଁଦିନ କି ଆମେ ଏହି ଜଗତରୁ ନିଆଯାଇ ଖ୍ରୀଷ୍ଟଙ୍କ ନିକଟରେ ଉପସ୍ଥାପିତ କରାଯିବା। ପ୍ରଥମେ ଆମେ ଏହି ଏଫିସିଓ ତିନି ପର୍ବର ପ୍ରଥମ ଚାରିପଦରେ ସେହି ନିଗୁଢ଼ ତତ୍ତ୍ୱର ବ୍ୟାଖ୍ୟା ସମ୍ପର୍କରେ କିଛି ଆଲୋଚନା କରିବାକୁ ଯିବା। ଦେଖନ୍ତୁ, ତିନି ପର୍ବର ପ୍ରଥମ ଦୁଇ ପଦରେ ଏହିପରି ଲେଖା ଅଛି, ଏଥିନିମନ୍ତେ ମୁଁ ପାଉଲ ବିଜାତି ଯେ ତୁମେମାନେ ତୁମାନଙ୍କ ସକାଶେ ଖ୍ରୀଷ୍ଟ ଯୀଶୁଙ୍କର ବନ୍ଦୀ, ତୁମାନଙ୍କ ନିମନ୍ତେ ମୋତେ ପ୍ରଦତ୍ତ ଈଶ୍ୱରଙ୍କ ଅନୁଗ୍ରହ ସମ୍ବନ୍ଧୀୟ ସେବକ କାର୍ଯ୍ୟ ବିଷୟରେ ତୁମାନେ ତ ଶୁଣିଥିବ। ପାଉଲ ଜଣେ ବନ୍ଦୀ ହିସାବରେ ନିଜର ବର୍ତ୍ତମାନର ଅବସ୍ଥାକୁ ପ୍ରକାଶ କରନ୍ତି। ସେ ବନ୍ଦୀ କରାଗଲେ ଯେହେତୁ ସେ ବିଜାତୀୟମାନଙ୍କ ମଧ୍ୟକୁ ସୁସମାଚାର ବହନ କରିନେଇଥିଲେ, କିନ୍ତୁ ବର୍ତ୍ତମାନ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ ନୂତନ ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି, ଯାହାକି ସେ ଦୁଇ ପର୍ବରେ ପ୍ରକାଶ କରିସାରିଛନ୍ତି। ଯେଉଁମାନେ କି ପୂର୍ବରୁ ଖ୍ରୀଷ୍ଟଙ୍କଠାରୁ ପୃଥକ, ଇସ୍ରାଏଲର ପ୍ରଜାସତ୍ତ୍ୱରହିତ, ପ୍ରତିଜ୍ଞାଯୁକ୍ତ ନିୟମର ନିରଂଶ, ପୁଣି ଜଗତରେ ଭରସାହୀନ ଓ ଈଶ୍ୱରବିହୀନ ହୋଇ ଜୀବନଯାପନ କରୁଥିଲେ, ସେମାନେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଏହି ସମସ୍ତ ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି। ଏହି ସମସ୍ତ କାରଣ ହେତୁ ପାଉଲ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବାକୁ ଯାଉଅଛନ୍ତି। ମାତ୍ର ସେ ସେମାନଙ୍କ ନିମନ୍ତେ ପ୍ରାର୍ଥନା କରିବା ପୂର୍ବରୁ ସେହି ନିଗୁଢ଼ ତତ୍ତ୍ୱ ସମ୍ପର୍କରେ କିଛି କହିବା ନିମନ୍ତେ ତାଙ୍କର ମୂଳ ଚିନ୍ତାଧାରାରୁ ବିଚ୍ୟୁତ ହେଉଛନ୍ତି, ଓ ପୁନର୍ବାର ସେ ଚଉଦ ପଦରେ ତାଙ୍କର ମୂଳ ଚିନ୍ତାଧାରା ମଧ୍ୟକୁ ଫେରିଆସିବେ, ଯାହାକି ପ୍ରାର୍ଥନାର ବିଷୟ। ତେବେ ପାଉଲ ଏହି ତିନି ପର୍ବର ପ୍ରଥମ ଦୁଇ ପଦ ମଧ୍ୟରେ ସେହି ସ୍ୱର୍ଗୀୟ ଯୋଜନା ଓ ଆୟୋଜନ ବିଷୟ ନେଇ ପ୍ରକାଶ କରନ୍ତି, ଯାହାଦ୍ୱାରା ଈଶ୍ୱର ତାହାଙ୍କୁ ଆହ୍ୱାନ କରି ବିଜାତୀୟମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ଆହ୍ୱାନ କରିଅଛନ୍ତି ଓ ପ୍ରେରଣ କରିଅଛନ୍ତି। ପ୍ରକୃତରେ ଅନ୍ୟ ପ୍ରେରିତମାନଙ୍କ ତୁଳନାରେ ପାଉଲଙ୍କର ପ୍ରଚାର କାର୍ଯ୍ୟ ଏକ ଭିନ୍ନ ତଥା ସ୍ୱତନ୍ତ୍ର ଧରଣର ଥିଲା, କାରଣ ଗାଲାତୀୟ ଦୁଇ ପର୍ବର ସାତପଦ ଅନୁଯାୟୀ ଆମେ ଜାଣିବାକୁ ପାରୁଛୁ ଯେ ପାଉଲ ବିଜାତୀୟମାନଙ୍କ ମଧ୍ୟକୁ ସୁସମାଚାର ପ୍ରଚାର କରିବା ନିମନ୍ତେ ପ୍ରେରିତ ହୋଇଥିଲେ। ଓ ପିତର ତାଙ୍କର ନିଜ ଲୋକମାନଙ୍କ ମଧ୍ୟକୁ ଅର୍ଥାତ୍ ଇସ୍ରାଏଲ୍ ଜାତି ବା ଜିହୁଦୀ ଜାତି ମଧ୍ୟକୁ ପ୍ରେରିତ ହୋଇଥିଲେ। ତେବେ ସେହି ଉଭୟଙ୍କ ସମ୍ବାଦରେ କୌଣସି ଭିନ୍ନତା ନଥିଲା, ମାତ୍ର ଯେଉଁମାନଙ୍କ ମଧ୍ୟରେ ସେହି ସୁସମ୍ବାଦ ପ୍ରଚାରିତ ହେବାକୁ ଥିଲା ସେମାନେ ଭିନ୍ନ ଭିନ୍ନ ଦଳର ଲୋକ ଥିଲେ। ପ୍ରେରିତ ଚାରିପର୍ବର ବାରପଦରେ ପିତରଙ୍କର ସମ୍ବାଦ ଥିଲା, ତାହାଙ୍କ ଛଡ଼ା ଆଉ କାହାଠାରେ ପରିତ୍ରାଣ ନାହିଁ, କାରଣ ଯାହାଦ୍ୱାରା ଆମମାନଙ୍କୁ ପରିତ୍ରାଣ ପାଇବାକୁ ହେବ, ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଆଉ କୌଣସି ନାମ ଦିଆଯାଏ ନାହିଁ। ସେହିପରି ପ୍ରେରିତ ଷୋହଳ ପର୍ବର ଏକତିରିଶ ପଦରେ ପାଉଲଙ୍କର ସମ୍ବାଦ ଥିଲା, ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କର, ତାହେଲେ ତୁମ୍ଭେ ସପରିବାରରେ ପରିତ୍ରାଣ ପାଇବ। ତେଣୁ ଉଭୟଙ୍କର ସମ୍ବାଦ ଗୋଟିଏ ଥିଲା, ମାତ୍ର ସେହି ସମ୍ବାଦ ଭିନ୍ନ ଭିନ୍ନ ଦଳର ଲୋକମାନଙ୍କ ନିକଟରେ ପ୍ରଚାରିତ ହୋଇଥିଲା। ବର୍ତ୍ତମାନ ଏକ ନୂତନ ବିଷୟ ଘଟିବାକୁ ଯାଉଅଛି, ଏହା ପୁରାତନ ନିୟମଠାରୁ ଭିନ୍ନ। ପାଉଲ ଯେତେବେଳେ ଫାରୁସି ଥିଲେ ଓ ବ୍ୟବସ୍ଥାର ଅଧୀନରେ ଥିଲେ, ସେ କେବେ ହେଲେ ବିଜାତୀୟମାନଙ୍କ ମଧ୍ୟରେ ସୁସମାଚାର ପ୍ରଚାର କରିବା ନିମନ୍ତେ ବାହାରି ଯାଇନଥିଲେ। ସେ ଏକ ଭିନ୍ନ ବିଧିବିଧାନ ମଧ୍ୟରେ ଥିଲେ, ମାତ୍ର ବର୍ତ୍ତମାନ ପାଉଲ ଏକ ନୂତନ ବିଧିବିଧାନ ମଧ୍ୟରେ ଅଛନ୍ତି, ଯାହାକି ଅନୁଗ୍ରହଜନକ ବିଧାନ ଓ ସେ ବିଜାତୀୟମାନଙ୍କ ପ୍ରତି ପ୍ରେରିତ। ଏହାର ଅର୍ଥ ନୁହେଁ ଈଶ୍ୱରଙ୍କ ପରିତ୍ରାଣର ପ୍ରଣାଳୀରେ ପରିବର୍ତ୍ତନ ଘଟିଅଛି, କାରଣ କୌଣସି ମନୁଷ୍ୟ ବ୍ୟବସ୍ଥା ପାଳନ ହେତୁ ଉଦ୍ଧାର ପ୍ରାପ୍ତ ହେଉନଥିଲା, ମାତ୍ର ସେ ଯେତେବେଳେ ନିଜକୁ ଦେଖିବାକୁ ପାରୁଥିଲା ଯେ ସେ ପାପ କରି ଈଶ୍ୱରଙ୍କ ମହିମାରୁ ଉଣା ପଡ଼ିଅଛି ବୋଲି, ସେତେବେଳେ ସେ ରକ୍ତିକୃତ ବଳିଦାନ ଉତ୍ସର୍ଗ କରୁଥିଲା ଆଉ ସେହି ବଳିଦାନ ଖ୍ରୀଷ୍ଟଙ୍କ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲା। ବର୍ତ୍ତମାନ ପାଉଲ ଏହି ନୂତନ ବିଧାନ ନେଇ କିଛି କହିବା ପାଇଁ ଯାଉଅଛନ୍ତି। ତିନି ପର୍ବର ତିନି ଓ ଚାରିପଦରେ ଲେଖା ଅଛି, ଅର୍ଥାତ୍ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୁଢ ତତ୍ତ୍ୱ ମୋତେ ଜ୍ଞାତ କରାଗଲା, ଯେପରି ମୁଁ ପୂର୍ବେ ସଂକ୍ଷିପ୍ତ ଭାବରେ ଲେଖିଅଛି, ତାହା ପଢ଼ି ଖ୍ରୀଷ୍ଟଙ୍କ ନିଗୁଢ ତତ୍ତ୍ୱରେ ମୋର ଜ୍ଞାନର ପରିଚୟ ପାଇପାର। ପାଉଲ ଏଠାରେ କହନ୍ତି ଯେ ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୁଢ ତତ୍ତ୍ୱ ମୋତେ ଜ୍ଞାତ କରାଗଲା। ତେବେ କେତେକ ଏହିପରି ମତାମତ ଦିଅନ୍ତି ଯେହେତୁ ପାଉଲ କହନ୍ତି ପ୍ରତ୍ୟାଦେଶ ଦ୍ୱାରା ସେହି ନିଗୁଢ ତତ୍ତ୍ୱ ତାହାଙ୍କୁ ଜ୍ଞାତ କରାଯାଇଥିଲା, ତେଣୁ ସେ ହେଉଛନ୍ତି କେବଳ ଜଣେ ମାତ୍ର ବ୍ୟକ୍ତି ଯିଏକି ଏହି ନିଗୁଢ ତତ୍ତ୍ୱ ସମ୍ବନ୍ଧରେ ଅବଗତ ହୋଇଥିଲେ। କିନ୍ତୁ ସେ ଯାହା ହେଉନା କାହିଁକି ଏହାର ପରବର୍ତ୍ତୀ ପାଞ୍ଚ ପଦରେ ପାଉଲ ସ୍ପଷ୍ଟ କରିଦିଅନ୍ତି ଯେ ସମସ୍ତ ପ୍ରେରିତମାନେ ଏହା ଜାଣିଥିଲେ। ତେବେ ପାଉଲଙ୍କର ସେହି ପ୍ରତ୍ୟାଦେଶ ତାହାଙ୍କର କଥୋପକଥନରୁ ଆରମ୍ଭ ହୋଇଥିଲା, ଯେତେବେଳେ ଖ୍ରୀଷ୍ଟ ତାହାଙ୍କୁ ଜଣାଇଥିଲେ ଯେ ସେ ଯେତେବେଳେ ମଣ୍ଡଳୀକୁ ତାଡ଼ନା କରୁଅଛନ୍ତି ସେତେବେଳେ ସେ ଖ୍ରୀଷ୍ଟଙ୍କ ମଣ୍ଡଳୀକୁ ତାଡ଼ନା କରୁନାହାନ୍ତି, ମାତ୍ର ଖ୍ରୀଷ୍ଟଙ୍କୁ ତାଡ଼ନା କରୁଅଛନ୍ତି, କାରଣ ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ପାଉଲ ଶିକ୍ଷା କରିବାକୁ ପାରିଲେ ଯେ ଈଶ୍ୱର କିଛି ନୂତନ ବିଷୟ ସାଧନ କରୁଥିଲେ। ମଣ୍ଡଳୀ ସେହି ପେଣ୍ଟିକଷ୍ଟ ଦିନ ସ୍ଥିତିବାନରେ ପରିଣତ ହୋଇଥିଲା। ଏହି ନିଗୁଢ ତତ୍ତ୍ୱ ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା, ମାତ୍ର ବର୍ତ୍ତମାନ ଏହା ନୂତନ ନିୟମରେ ପ୍ରକାଶିତ ହୋଇଅଛି। ଏହି ପତ୍ରରେ ପାଉଲ ଏଥିପୂର୍ବରୁ ପ୍ରଥମ ପର୍ବର ନଅପଦରେ ଏହି ନିଗୁଢ ତତ୍ତ୍ୱ ଶବ୍ଦଟିକୁ ବ୍ୟବହାର କରିଛନ୍ତି। ଲେଖା ଅଛି, ପୂର୍ବରୁ ସଂକଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛା ଅନୁସାରେ ସେ ଆମମାନଙ୍କୁ ଆପଣା ଇଚ୍ଛାର ନିଗୁଢ ତତ୍ତ୍ୱ ଜ୍ଞାତ କରାଇଅଛନ୍ତି। ଏପିସିଓ ଦୁଇ ପର୍ବର ଚଉଦ ଓ ପନ୍ଦର ପଦରେ ସେ ସେହି ନିଗୁଢ ତତ୍ତ୍ୱ କ'ଣ ତାହା ବ୍ୟାଖ୍ୟା କରିଅଛନ୍ତି। ସେହି ନିଗୁଢ ତତ୍ତ୍ୱ ଏହି ଯେ ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇଅଛନ୍ତି ଓ ସେହି ନୂତନ ଶରୀରର ମସ୍ତକ ସ୍ୱରୂପ ହୋଇଅଛନ୍ତି, ଯାହାକି ଜିହୁଦୀ ଓ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ। ଏହା ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା। ପାଉଲ ରୋମିଓ ଷୋହଳ ପର୍ବର ପଚିଶ ପଦରେ ଏହିପରି ପ୍ରକାଶ କରନ୍ତି, ଯେଉଁ ଈଶ୍ୱର ମୋହର ସୁସମାଚାର ଓ ଯୀଶୁଖ୍ରୀଷ୍ଟଙ୍କ ବିଷୟକ ପ୍ରଚାର ଅନୁସାରେ, ଅର୍ଥାତ୍ ଯେଉଁ ନିଗୁଢ ତତ୍ତ୍ୱ ଅନାଦିକାଳରୁ ଅବ୍ୟକ୍ତ ଥିଲା ମାତ୍ର ଏବେ ବ୍ୟକ୍ତ ହୋଇଅଛି। ଏପରିକି କଲସିୟ ପ୍ରଥମ ପର୍ବର ଛବିଶ ପଦରେ ପାଉଲ କହନ୍ତି, ସେହି ନିଗୁଢ ତତ୍ତ୍ୱ ପୂର୍ବ ଯୁଗ ଓ ପୂର୍ବପୁରୁଷମାନଙ୍କଠାରୁ ଗୁପ୍ତ ହୋଇ ରହିଥିଲା, କିନ୍ତୁ ଏବେ ତାହାଙ୍କ ସାଧୁମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। ତେଣୁ ନୂତନ ନିୟମରେ ନିଗୁଢ ତତ୍ତ୍ୱର ଅର୍ଥ ହେଉଛି ଯାହାକି ପୁରାତନ ନିୟମରେ ପ୍ରକାଶିତ ହୋଇନଥିଲା, ଓ ଯେହେତୁ ସେ ପ୍ରକାଶ କରିନଥିଲେ ତେଣୁକରି ଏହି ମଣ୍ଡଳୀ ପୁରାତନ ନିୟମରେ ନାହିଁ। ବର୍ତ୍ତମାନ ଆମେ ଏହି ନିଗୁଢ ତତ୍ତ୍ୱର ସଂଜ୍ଞା ସମ୍ପର୍କରେ କିଛି ଆଲୋଚନା କରିବା। ତିନି ପର୍ବର ପାଞ୍ଚ ପଦରୁ ଛଅ ପଦ ମଧ୍ୟରେ ଲେଖା ଅଛି, ସେହି ନିଗୁଢ ତତ୍ତ୍ୱ ଏବେ ଆତ୍ମାଙ୍କ ଦ୍ୱାରା ତାହାଙ୍କ ପବିତ୍ର ପ୍ରେରିତ ଓ ଭାଓବାଦୀମାନଙ୍କ ନିକଟରେ ଯେପରି ପ୍ରକାଶିତ ହୋଇଅଛି, ପୂର୍ବକାଳର ମନୁଷ୍ୟ ସନ୍ତାନମାନଙ୍କ ନିକଟରେ ସେହିପରି ପ୍ରକାଶିତ ହୋଇନଥିଲା। ଅର୍ଥାତ୍ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟନ୍ତି। ପାଉଲ ଏଠାରେ ସ୍ପଷ୍ଟ ଭାବେ ପ୍ରକାଶ କରିଦିଅନ୍ତି ଯେ ଏହି ନିଗୁଢ ତତ୍ତ୍ୱ କେବଳ ତାହାଙ୍କ ନିକଟରେ ପ୍ରକାଶିତ ହୋଇନଥିଲା, ମାତ୍ର ତାହା ଅନ୍ୟ ପ୍ରେରିତ ଓ ଭାଓବାଦୀମାନଙ୍କ ନିକଟରେ ମଧ୍ୟ ପ୍ରକାଶିତ ହୋଇଥିଲା। ବର୍ତ୍ତମାନ ସେ ସେହି ନିଗୁଢ ତତ୍ତ୍ୱର ଅର୍ଥ କ'ଣ ତାହା ସ୍ପଷ୍ଟ କରାଇଦେବାକୁ ଚାହାନ୍ତି। ମାତ୍ର ସେ ଏଠାରେ ମଣ୍ଡଳୀର ପବିତ୍ର ପ୍ରେରିତ ଓ ଭାବାଦୀମାନଙ୍କ ସହିତ ପୂର୍ବକାଳର ମନୁଷ୍ୟ ସନ୍ତାନମାନଙ୍କ ମଧ୍ୟରେ ଏକ ସୂକ୍ଷ୍ମ ପାର୍ଥକ୍ୟତା ଦର୍ଶାନ୍ତି। ଏଥିରୁ ଜଣାଯାଏ ଯେ ପୁରାତନ ନିୟମରେ କୌଣସି ବ୍ୟକ୍ତି ଏହି ମଣ୍ଡଳୀ ବିଷୟ ନେଇ ଜାଣିନଥିଲେ କିମ୍ବା ସେମାନଙ୍କ ନିକଟରେ ପ୍ରକାଶିତ ହୋଇନଥିଲା। ମାତ୍ର ଏହା ବର୍ତ୍ତମାନ ନୂତନ ନିୟମରେ ପବିତ୍ର ପ୍ରେରିତମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି। ସେମାନେ ପବିତ୍ର ପ୍ରେରିତ ଥିଲେ ଯେହେତୁ ସେମାନେ ଏହି କାର୍ଯ୍ୟ ନିମନ୍ତେ ଈଶ୍ୱରଙ୍କ ଦ୍ୱାରା ପୃଥକୀକୃତ ହୋଇଥିଲେ ଓ ସେହି ଭାଓବାଦୀମାନେ ମଧ୍ୟ ନିଶ୍ଚିତ ଭାବେ ନୂତନ ନିୟମର ଭାଓବାଦୀମାନେ। ସେହି ଆତ୍ମାଙ୍କ ଦ୍ୱାରା ଅର୍ଥାତ୍ ପବିତ୍ର ଆତ୍ମାଙ୍କ ଦ୍ୱାରା ସେହି ନିଗୁଢ ତତ୍ତ୍ୱ ପବିତ୍ର ପ୍ରେରିତ ଓ ଭାଓବାଦୀମାନଙ୍କ ନିକଟରେ ପ୍ରକାଶିତ ହୋଇଅଛି, କାରଣ ଏହି ନିଗୁଢ ତତ୍ତ୍ୱର ଶିକ୍ଷକ ହେଉଛନ୍ତି ପବିତ୍ର ଆତ୍ମା। ଏହା ହିଁ ଯାହାକି ପ୍ରଭୁ ଯୀଶୁ ତାହାଙ୍କର ଶିଷ୍ୟମାନଙ୍କୁ ପ୍ରତିଜ୍ଞା କରି କହିଥିଲେ ଯେତେବେଳେ କି ସେ ପବିତ୍ର ଆତ୍ମାଙ୍କର ଆଗମନ କରିବା ବିଷୟ ନେଇ ତାଙ୍କର ଶିଷ୍ୟମାନଙ୍କୁ କହିଥିଲେ। ଯୋହନ 16 ପର୍ବର 15 ପଦରେ ଲେଖା ଅଛି, ଯାହା ଯାହା ପିତାଙ୍କର ସେହିସବୁ ମୋହର, ଏହେତୁ ମୁଁ କହିଲି ସେ ମୋହର ବିଷୟ ଘେନି ତୁମମାନଙ୍କୁ ଜଣାଇବେ। ବର୍ତ୍ତମାନ ଆମେ ଦେଖିବାକୁ ଯିବା ପ୍ରକୃତରେ ସେହି ନିଗୁଢ ତତ୍ତ୍ୱ କ'ଣ। ସେହି ନିଗୁଢ ତତ୍ତ୍ୱର ଅର୍ଥ ନୁହେଁ ବିଜାତୀୟମାନେ ଉଦ୍ଧାରପ୍ରାପ୍ତ ହେବେ, କାରଣ ପୁରାତନ ନିୟମ ପରିଷ୍କାର ଭାବେ ଶିକ୍ଷା ଦିଏ ଯେ ବିଜାତୀୟମାନେ ଉଦ୍ଧାରପ୍ରାପ୍ତ ହେବେ, ଯାହାକି ଆପଣ ଯିଶାୟା 11 ପର୍ବର 10 ପଦରେ, ଯିଶାୟା 60 ପର୍ବର 3 ପଦରେ, 42 ପର୍ବର 6 ପଦରେ ଓ ଜିହିଜିକଲ 2 ପର୍ବର 11 ପଦରେ ଓ ମଲାଖି 1 ପର୍ବର 11 ପଦରେ ଉଲ୍ଲେଖ ହୋଇଥିବାର ଲକ୍ଷ୍ୟ କରିବାକୁ ପାରିବେ। ତାହେଲେ ସେହି ନିଗୁଢ ତତ୍ତ୍ୱ ଯଦି ବିଜାତୀୟମାନଙ୍କର ଉଦ୍ଧାରର ବିଷୟ ନୁହେଁ, ତାହେଲେ ତାହା କ'ଣ? ଭଲ ଭାବେ ଲକ୍ଷ୍ୟ କରନ୍ତୁ, ସେହି ନିଗୁଢ ତତ୍ତ୍ୱ ଥିଲା ଯେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀ ଓ ଇସ୍ରାଏଲ ଗୋଟିଏ ଭିତ୍ତିମୂଳ ଉପରେ ଆଧାରିତ। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ସେମାନେ ଉଭୟ ଏକ ନୂତନ ଶରୀର ସହିତ ସଂଯୁକ୍ତ ହୋଇଅଛନ୍ତି, ଯାହାକି ଖ୍ରୀଷ୍ଟୀୟ ମଣ୍ଡଳୀ ଓ ଖ୍ରୀଷ୍ଟ ସେହି ନୂତନ ଶରୀର ରୂପ ମଣ୍ଡଳୀର ମସ୍ତକ ଅଟନ୍ତି। ସେମାନଙ୍କ ମଧ୍ୟରେ ଆଉ କୌଣସି ପ୍ରଭେଦ ନାହିଁ, ସେମାନେ ଉଭୟ ଖ୍ରୀଷ୍ଟ ଯୀଶୁଙ୍କଠାରେ ଏକ। ମଣ୍ଡଳୀ ହେଉଛି ଏକ ଶରୀର ଯାହାକି ଜିହୁଦୀ ଓ ଆମମାନଙ୍କ ପରି ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ ଓ ଖ୍ରୀଷ୍ଟ ହେଉଛନ୍ତି ଏହି ଶରୀର ରୂପ ମଣ୍ଡଳୀର ମସ୍ତକ। ଏହି ମଣ୍ଡଳୀ ସେହି ପେଣ୍ଟିକଷ୍ଟ ଦିନରେ ହିଁ ଜନ୍ମଲାଭ କଲା, ଓ ଯଦିଓ ଏହା ସର୍ବପ୍ରଥମେ କେବଳ ଜିହୁଦୀ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ନେଇ ଗଠିତ ହୋଇଥିଲା, ମାତ୍ର କାଳକ୍ରମେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନେ ତହିଁର ଅଂଶୀ ହେଲେ ଓ ମଣ୍ଡଳୀ ବୃଦ୍ଧି ପାଇବାକୁ ଲାଗିଲା, ଓ ଶେଷରେ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ସଂଖ୍ୟା ବଢ଼ିବାକୁ ଲାଗିଲା। ସେମାନେ ଉଭୟ ସମାନ ଅଧିକାର ପ୍ରାପ୍ତ ହେଲେ ଓ ଖ୍ରୀଷ୍ଟଙ୍କଠାରେ ଏକ ଶରୀରରେ ସଂଯୁକ୍ତ ହେଲେ। 3 ପର୍ବର 7 ପଦରେ ଲେଖା ଅଛି, ଈଶ୍ୱରଙ୍କ କାର୍ଯ୍ୟସାଧକ ଶକ୍ତି ଅନୁସାରେ ମୋତେ ପ୍ରଦତ୍ତ ତାହାଙ୍କ ଅନୁଗ୍ରହର ଦାନ ପ୍ରମାଣେ ସେହି ସୁସମାଚାରର ମୁଁ ଜଣେ ସେବକ ହେଲି। ପାଉଲ ବିଜାତୀୟମାନଙ୍କ ନିକଟକୁ ଜଣେ ପ୍ରେରିତ ହିସାବରେ ପ୍ରେରିତ ହୋଇ ସେହି ନିଗୁଢ ତତ୍ତ୍ୱର ଜ୍ଞାନ ପ୍ରାପ୍ତ ହୋଇଥିବାରୁ ଗର୍ବିତ ନୁହନ୍ତି, ମାତ୍ର ସେ ଈଶ୍ୱରଙ୍କ ଅନୁଗ୍ରହ ଦ୍ୱାରା ଜଣେ ସେବକ ହୋଇପାରିଛନ୍ତି ବୋଲି ପ୍ରକାଶ କରନ୍ତି, କାରଣ ସୁଷମାଚାରର ସେବକ ହେବା ତାହାଙ୍କ ପକ୍ଷେ ଈଶ୍ୱରଙ୍କର କେବଳ ଅନୁଗ୍ରହ ବୋଲି ସେ ବିଚାର କରନ୍ତି। ଯେହେତୁ ସେହି ଈଶ୍ୱରଙ୍କ ଅନୁଗ୍ରହ ତାହାଙ୍କୁ ସାଉଲରୁ ପାଉଲକୁ ପରିବର୍ତ୍ତିତ କରାଇବାରେ ଓ ମଣ୍ଡଳୀକୁ ତାଡ଼ନା କରି କାରାବଦ୍ଧ କରାଇବା ପରିବର୍ତ୍ତେ ନିଜେ କାରାଗ୍ରସ୍ତ ହେବାରେ ବିଶେଷ ସହାୟକ ହୋଇଥିଲା। ସେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ସୁଷମାଚାର ନିମନ୍ତେ ଜଣେ ବନ୍ଦୀ, ସେ ବର୍ତ୍ତମାନ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଏକ ସଦସ୍ୟ। ଏହି ସମସ୍ତ କେବଳ ପବିତ୍ର ଆତ୍ମାଙ୍କ ଶକ୍ତିର କାର୍ଯ୍ୟ ଦ୍ୱାରା ତାହାଙ୍କ ପକ୍ଷେ ସମ୍ଭବ ହୋଇପାରିଛି, ଓ ଈଶ୍ୱରଙ୍କ ଅନୁଗ୍ରହ ଲାଗି ସେ ଏହି ସମସ୍ତ ସୌଭାଗ୍ୟର ଅଧିକାରୀ ହୋଇପାରିଛନ୍ତି। ପାଉଲଙ୍କର ପ୍ରେରିତ ହିସାବରେ ଉଭୟ ଦାନ ଓ ଶକ୍ତି ରହିଥିଲା। ପ୍ରିୟ ବନ୍ଧୁ, ଆଜି ଆମ ପ୍ରତ୍ୟେକଙ୍କ ନିମନ୍ତେ ଏକ ଭରସାର ବିଷୟ ହେଉଛି ଯେ ଆମେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ତାହାଙ୍କ ଶରୀର ରୂପ ମଣ୍ଡଳୀର ଅଂଶୀ ହୋଇପାରିବା, ଓ ଆମେ ପିତା ଈଶ୍ୱରଙ୍କ ସହ ସହଭାଗିତା ସ୍ଥାପନ କରିପାରିବା, ଓ ସେହି ଇସ୍ରାଏଲୀୟମାନଙ୍କ ପରି ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହୋଇପାରିବା ଓ ପ୍ରତିଜ୍ଞାର ଅଧିକାରୀ ହୋଇ ସମାନ ଅଧିକାର ପ୍ରାପ୍ତ ହୋଇପାରିବା। ଏହାପରେ 3 ପର୍ବର 8 ଓ 9 ପଦରେ ଏହିପରି ଲେଖା ଅଛି, ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମଠାରୁ କ୍ଷୁଦ୍ର ଯେ ମୁଁ, ମୋତେ ବିଜାତିମାନଙ୍କ ନିକଟରେ ବୋଧର ଅଗମ୍ୟ ଖ୍ରୀଷ୍ଟଙ୍କ ନିଧିର ସୁସମାଚାର ପ୍ରଚାର କରିବା ପାଇଁ, ପୁଣି ସର୍ବସୃଷ୍ଟିକର୍ତ୍ତା ଈଶ୍ୱରଙ୍କଠାରେ ଅନାଦିକାଳରୁ ଗୁପ୍ତ ହୋଇ ରହିଥିବା ନିଗୁଢ ତତ୍ତ୍ୱ ସମ୍ବନ୍ଧରେ ତାହାଙ୍କ ସଂକଳ୍ପ କ'ଣ ତାହା ଆଲୋକରେ ପ୍ରକାଶ କରିବା ପାଇଁ ଅନୁଗ୍ରହ ପ୍ରଦତ୍ତ ହୋଇଅଛି। ପ୍ରିୟ ବନ୍ଧୁ, ବର୍ତ୍ତମାନ ଆମେ ଅନୁଗ୍ରହର ଯୁଗରେ ଅଛୁ। ଈଶ୍ୱର ତାହାଙ୍କର ନିଗୁଢ ତତ୍ତ୍ୱ ରୂପକ ମଣ୍ଡଳୀ ସମ୍ବନ୍ଧରେ ପୂର୍ବରୁ ଯଦିଓ ପ୍ରକାଶ କରି ନଥିଲେ, ମାତ୍ର ସେ ବର୍ତ୍ତମାନ ତାହା ପ୍ରକାଶ କରିଅଛନ୍ତି, ଆଉ ତାହା ତାଙ୍କ ପବିତ୍ର ପ୍ରେରିତ ଭାବାଦୀମାନଙ୍କ ଦ୍ୱାରା, ବିଶେଷତଃ ସେ ପ୍ରେରିତ ପାଉଲଙ୍କ ଦ୍ୱାରା ମଧ୍ୟ ପ୍ରକାଶ କରିଅଛନ୍ତି, ଆଉ ତହିଁ ମଧ୍ୟ ଦେଇ ତାହାଙ୍କର ସଂକଳ୍ପ କ'ଣ ତାହା ମଧ୍ୟ ପ୍ରକାଶ କରିଅଛନ୍ତି। ଆଉ ସେହି ସଂକଳ୍ପ ହେଉଛି ଯେ ଆପଣ ଓ ମୁଁ ଆମେ ବିଜାତୀୟ ହେଲେ ମଧ୍ୟ ଯେପରି ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ତାହାଙ୍କ ଶରୀର ରୂପ ବିଶ୍ୱାସୀ ମଣ୍ଡଳୀ ସହିତ ସଂଯୁକ୍ତ ହୋଇ ଖ୍ରୀଷ୍ଟଙ୍କଠାରେ ଏକ ହେଉ ଓ ସେହି ସହଭାଗିତା ମଧ୍ୟ ଦେଇ ଈଶ୍ୱରଙ୍କ ସହ ସମ୍ପର୍କ ସ୍ଥାପନ କରୁ। 8 ପଦରେ ପାଉଲ ନିଜ ବିଷୟ ନେଇ କହନ୍ତି, ସମସ୍ତ ସାଧୁଙ୍କ ମଧ୍ୟରେ କ୍ଷୁଦ୍ରତମଠାରୁ କ୍ଷୁଦ୍ର ଯେ ମୁଁ। ପାଉଲ ଜଣେ ପ୍ରେରିତ ହିସାବରେ ସଦାସର୍ବଦା ନିଜକୁ ନ୍ୟୁନତମ ସ୍ଥାନରେ ରଖୁଥିଲେ, ଅର୍ଥାତ୍ ସେ ନିଜକୁ ନମ୍ର କରୁଥିଲେ। ପ୍ରଥମ କରିନ୍ଥିୟ ପନ୍ଦର ପର୍ବର ନଅ ପଦରେ ସେ କହନ୍ତି, କାରଣ ଈଶ୍ୱରଙ୍କ ମଣ୍ଡଳୀକୁ ତାଡ଼ନା କରିଥିବାରୁ ପ୍ରେରିତମାନଙ୍କ ମଧ୍ୟରେ ମୁଁ କ୍ଷୁଦ୍ରତମ, ପୁଣି ପ୍ରେରିତ ନାମରେ ଖ୍ୟାତ ହେବାକୁ ଅଯୋଗ୍ୟ। ସେହିପରି ପ୍ରଥମ ତିମୋଥି ଏକ ପର୍ବର ବାର ଓ ତେର ପଦ ମଧ୍ୟରେ ସେ କହନ୍ତି, ଆମ୍ଭମାନଙ୍କର ଯେଉଁ ପ୍ରଭୁ ଖ୍ରୀଷ୍ଟ ଯୀଶୁ ମୋତେ ସକ୍ଷମ କରିଅଛନ୍ତି, ତାହାଙ୍କୁ ମୁଁ ଧନ୍ୟବାଦ ଦେଉଅଛି ଯେ ସେ ମୋତେ ବିଶ୍ୱସ୍ତ ଜ୍ଞାନ କରି ସେବକ ପଦରେ ନିଯୁକ୍ତ କରିଅଛନ୍ତି। ଯଦ୍ୟପି ମୁଁ ପୂର୍ବେ ନିନ୍ଦକ, ତାଡ଼ନାକାରୀ ଓ ଅତ୍ୟାଚାରୀ ଥିଲି, କିନ୍ତୁ ମୁଁ ଅବିଶ୍ୱାସ ହେତୁ ଅଜ୍ଞାନପଣରେ ତାହା କରିଥିଲି ବୋଲି ଦୟାପ୍ରାପ୍ତ ହେଲି। କିନ୍ତୁ ଆମେ ଦେଖୁଛୁ ଯେ ପାଉଲଙ୍କ ଜୀବନରେ ଏକ ମହାନ ପରିବର୍ତ୍ତନ ଘଟିଲା। ସେ ବିଜାତୀୟମାନଙ୍କ ମଧ୍ୟରେ ଖ୍ରୀଷ୍ଟଙ୍କ ସୁଷମାଚାର ପ୍ରଚାର କରିବା ନିମନ୍ତେ ମନୋନୀତ ହେଲେ ଓ ଈଶ୍ୱରଙ୍କଠାରେ ଅନାଦିକାଳରୁ ଗୁପ୍ତ ହୋଇ ରହିଥିବା ନିଗୁଢ଼ତତ୍ତ୍ୱ ସମ୍ବନ୍ଧରେ ତାଙ୍କର ସଂକଳ୍ପ ବା ଅଭିମତ କ'ଣ ତାହା ଆଲୋକରେ ପ୍ରକାଶ କରିବା ନିମନ୍ତେ ଈଶ୍ୱରଙ୍କ ଅନୁଗ୍ରହ ପ୍ରାପ୍ତ ହେଲେ। ତିନି ପର୍ବର ଦଶ ଓ ଏଗାର ପଦରେ ଏହିପରି ଲେଖା ଅଛି, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ଈଶ୍ୱର ଯେଉଁ ଚିରନ୍ତନ ସଂକଳ୍ପ କରିଥିଲେ ତଦନୁସାରେ ମଣ୍ଡଳୀ ଦ୍ୱାରା ଯେପରି ତାହାଙ୍କର ବହୁବିଧ ଜ୍ଞାନ ସ୍ୱର୍ଗରେ କର୍ତ୍ତାପଣ ଓ ଅଧିକାରପ୍ରାପ୍ତ ବ୍ୟକ୍ତିମାନଙ୍କୁ ଜ୍ଞାତ କରାଯାଏ, ଏହି ନିଗୁଢ଼ତତ୍ତ୍ୱର ଆଉ ଏକ ଅଭିମତ ବା ସଂକଳ୍ପ ଆମେ ଏଠାରେ ଲକ୍ଷ୍ୟ କରିବାକୁ ପାରୁଅଛୁ। ଈଶ୍ୱରଙ୍କ ସୃଷ୍ଟ ବାର୍ତ୍ତାବାହକମାନେ ବା ଆମେ କହିପାରିବା ଦୂତମାନେ ମଣ୍ଡଳୀ ମଧ୍ୟ ଦେଇ ଈଶ୍ୱରଙ୍କ ଜ୍ଞାନ ବିଷୟରେ କିଛି ଶିକ୍ଷା ଗ୍ରହଣ କରୁଅଛନ୍ତି। ସେମାନେ କେବଳ ଈଶ୍ୱରଙ୍କ ପ୍ରେମ ଆମମାନଙ୍କ ଉପରେ ପ୍ରକାଶିତ ହେବାର ଦେଖନ୍ତି ନାହିଁ, ମାତ୍ର ଈଶ୍ୱରଙ୍କ ଜ୍ଞାନ ତାହାଙ୍କର ଦୂତମାନଙ୍କ ପ୍ରତି ପ୍ରକାଶିତ ହେବାର ଦେଖନ୍ତି। ଏହାପରେ ତିନି ପର୍ବର ବାର ପଦରେ ଲେଖା ଅଛି, ସେହି ପ୍ରଭୁଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଆମେମାନେ ତାହାଙ୍କଠାରେ ସାହସ ପୁଣି ଈଶ୍ୱରଙ୍କ ନିକଟକୁ ନିର୍ଭୟରେ ଯିବା ପାଇଁ ପଥ ପାଇଅଛୁ। ପାଉଲ ଏଠାରେ ନିଜକୁ ମଧ୍ୟ ବିଜାତୀୟ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ସହିତ ସମାନ କରନ୍ତି ଓ କହନ୍ତି, ଆମ୍ଭେମାନେ ଆଜି ଆମ୍ଭେମାନେ ବିଜାତୀୟ ହେଲେ ମଧ୍ୟ ଓ ପାଉଲଙ୍କ ପରି ତାଡ଼ନାକାରୀ ହେଲେ ମଧ୍ୟ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରିବା ଦ୍ୱାରା ଓ ଖ୍ରୀଷ୍ଟଙ୍କୁ ଗ୍ରହଣ କରିବା ଦ୍ୱାରା ପିତା ଈଶ୍ୱରଙ୍କର ନିକଟବର୍ତ୍ତୀ ହୋଇପାରିବା ଓ ପିତା ଈଶ୍ୱରଙ୍କ ନିକଟରେ ସାହସର ସହିତ ଛିଡ଼ା ହୋଇ କଥା କହିପାରିବା। ପାଉଲ ଏଠାରେ ତାହା ହିଁ ପ୍ରକାଶ କରନ୍ତି। ଏହା ହିଁ ଥିଲା ଅନାଦିକାଳରୁ ଗୁପ୍ତ ହୋଇ ରହିଥିବା ନିଗୁଢ଼ତତ୍ତ୍ୱ ସମ୍ବନ୍ଧରେ ଈଶ୍ୱରଙ୍କର ସଂକଳ୍ପ, ଆଉ ଏହି ସମସ୍ତ ସେ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ସାଧନ କରିଅଛନ୍ତି। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ଈଶ୍ୱରଙ୍କର ସଂକଳ୍ପ ବା ଅଭିମତ ଆମମାନଙ୍କ ନିମନ୍ତେ ଅତି ମହାନ। ସେ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସମ୍ମିଳିତ କରାଇବାକୁ ଚାହାନ୍ତି। ସେ ଆମମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟତା ବା ଭିନ୍ନତା ରଖିବାକୁ ଚାହାନ୍ତି ନାହିଁ। ସେ ଚାହାନ୍ତି ଆମମାନେ ଯେପରି ସେ ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଏକ ଶରୀର ରୂପେ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀର ଅଂଶୀ ହୋଇ ସମସ୍ତ ଆତ୍ମିକ ଆଶୀର୍ବାଦର ଅଧିକାରୀ ହେଉ ଓ ଈଶ୍ୱରଙ୍କ ସନ୍ତାନତ୍ୱର ଅଧିକାର ପ୍ରାପ୍ତ ହେଉ, ଈଶ୍ୱରଙ୍କ ସହ ସହଭାଗିତା ସ୍ଥାପନ କରିବାକୁ ପାରୁ। ସେ ଚାହାନ୍ତି ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ମଧ୍ୟ ଦେଇ ତାହାଙ୍କ ଜ୍ଞାନର କଥା ପ୍ରକାଶିତ ହେଉ, ତାହାଙ୍କ ଗୌରବ ଓ ମହିମା ପ୍ରକାଶିତ ହେଉ। କିନ୍ତୁ ଆଜି କ'ଣ ତାହା ବାସ୍ତବରେ ଖ୍ରୀଷ୍ଟୀୟ ମଣ୍ଡଳୀ ମଧ୍ୟ ଦେଇ ପ୍ରକାଶିତ ହୋଇପାରୁଛି କି? ଈଶ୍ୱରଙ୍କର ମହାନ ସଂକଳ୍ପ କ'ଣ ଖ୍ରୀଷ୍ଟଙ୍କ ଶରୀର ରୂପ ମଣ୍ଡଳୀ ମଧ୍ୟ ଦେଇ ସାଧିତ ହୋଇପାରୁଛି କି? ଏଥିପ୍ରତି ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀ ସତର୍କ ହେବା ଉଚିତ। ଏହାପରେ ତିନି ପର୍ବର ତେର ପଦରେ ଲେଖା ଅଛି, ଅତଏବ ମୁଁ ଅନୁରୋଧ କରେ ତୁମମାନଙ୍କ ନିମନ୍ତେ ମୋହର ଯେଉଁ କ୍ଲେଶ ଭୋଗ ସେଥିସକାଶେ ହତାଶ ହୁଅ ନାହିଁ, ତାହା ତ ତୁମମାନଙ୍କର ଗୌରବ। ପାଉଲ କହନ୍ତି ତୁମମାନଙ୍କ ନିମନ୍ତେ ମୁଁ ଯେଉଁ କ୍ଲେଶ ଭୋଗ କରୁଅଛି, କାରାଗ୍ରସ୍ତ ହେଉଅଛି, ସେଥିନିମନ୍ତେ ତୁମମାନେ ହତାଶ ହୁଅ ନାହିଁ, କାରଣ ତାହା ତୁମମାନଙ୍କ ନିମନ୍ତେ ଗୌରବର ବିଷୟ, ଯେହେତୁ ତୁମେମାନେ ସେହି ନିଗୁଢ଼ ତତ୍ତ୍ୱର ଅଂଶୀ ହୋଇପାରିଛ ଓ ତହିଁର ସଂକଳ୍ପ ଜ୍ଞାତ ହୋଇଅଛ। ଆଉ ଏହି ସମସ୍ତ ସେ କେବଳ ଖ୍ରୀଷ୍ଟଙ୍କ ନିମନ୍ତେ ଓ ତାହାଙ୍କ ନିଜର ମଙ୍ଗଳ ନିମନ୍ତେ ଓ ସେମାନଙ୍କର ଗୌରବ ନିମନ୍ତେ ସହ୍ୟ କରୁଅଛନ୍ତି। ସେଥିପାଇଁ କଲସିୟ ପ୍ରଥମ ପର୍ବର ଚବିଶ ପଦରେ ପାଉଲ କହନ୍ତି, ମୁଁ ତୁମମାନଙ୍କ ନିମନ୍ତେ ଯେଉଁ ସବୁ ଦୁଃଖ ଭୋଗ କରୁଅଛି ସେଥିରେ ଏବେ ଆନନ୍ଦ କରୁଅଛି, ଆଉ ଖ୍ରୀଷ୍ଟଙ୍କର ଯେଉଁ କ୍ଲେଶ ଭୋଗ ବାକି ଅଛି ତାହା ମୁଁ ତାହାଙ୍କ ଶରୀର ରୂପ ମଣ୍ଡଳୀ ନିମନ୍ତେ ମୋହର ଶରୀରରେ ପୂରଣ କରୁଅଛି। ଖ୍ରୀଷ୍ଟଙ୍କ ନିମନ୍ତେ କ୍ଲେଶ ଭୋଗ କରିବାରେ ପାଉଲ ଆନନ୍ଦ କରୁଥିଲେ, କାରଣ ସେହି କ୍ଲେଶ ଭୋଗ ମଧ୍ୟ ଦେଇ ସେ ମଣ୍ଡଳୀଗୁଡ଼ିକର ଅଭିବୃଦ୍ଧିକୁ ଲକ୍ଷ୍ୟ କରିପାରୁଥିଲେ, ଯାହାକି ତାହାଙ୍କର ମଙ୍ଗଳ ସାଧନ କରୁଥିଲା ଓ ସେମାନଙ୍କର ଗୌରବ ପ୍ରକାଶ କରୁଥିଲା। ଓ ସେହି ଖ୍ରୀଷ୍ଟଙ୍କ ଶରୀରରୂପ ବିଶ୍ୱାସୀ ମଣ୍ଡଳୀ ମଧ୍ୟ ଦେଇ ଈଶ୍ୱରଙ୍କର ମହତ୍ ସଂକଳ୍ପ ସାଧିତ ହେବା ସଙ୍ଗେ ସଙ୍ଗେ ତାହାଙ୍କର ଗୌରବ ଓ ମହିମା ଜଗତ ନିକଟରେ ପ୍ରକାଶିତ ହେଉଥିଲା। ବର୍ତ୍ତମାନ ପାଉଲ 14 ପଦରେ ତାଙ୍କର ମୂଳ ଚିନ୍ତାଧାରା ମଧ୍ୟକୁ ଫେରିଆସନ୍ତି, ଆଉ ତାହା ହେଉଛି ଯେ ସେ ନୂତନ ଶରୀରରୂପ ବିଶ୍ୱାସୀ ମଣ୍ଡଳୀର ସୌଭାଗ୍ୟକୁ ଦେଖି ସେମାନଙ୍କ ନିମନ୍ତେ ପ୍ରାର୍ଥନା କରନ୍ତି, ଯେପରି ସେମାନେ ଐଶ୍ୱରିକ ଶକ୍ତି ଓ ଜ୍ଞାନରେ ପରିପୂର୍ଣ୍ଣ ହୁଅନ୍ତି। ପ୍ରିୟ ବନ୍ଧୁ, ତାହିଁ ଥିଲା ପ୍ରେରିତ ପାଉଲଙ୍କର ଅଭିମତ, ଆଉ ତାହିଁ ଥିଲା ଈଶ୍ୱରଙ୍କର ଅଭିମତ, ଆଉ ତାହିଁ ହେଉଛି ଆମ ପ୍ରତ୍ୟେକଙ୍କ ଜୀବନରେ ଈଶ୍ୱରଙ୍କର ଅଭିମତ। ଆଜି ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ନିମନ୍ତେ ଆମମାନଙ୍କର ଅନ୍ତର ମଧ୍ୟରେ ସେହି ପ୍ରକାର ବ୍ୟାକୁଳତା ଅଛି କି? ପ୍ରେରିତ ପାଉଲ ଯେପରି ଖ୍ରୀଷ୍ଟୀୟ ମଣ୍ଡଳୀ ନିମନ୍ତେ ବ୍ୟାକୁଳ ହେଉଥିଲେ, ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଚିନ୍ତିତ ହେଉଥିଲେ, ସେମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ, ସେମାନଙ୍କୁ ଖ୍ରୀଷ୍ଟଙ୍କ ନିମନ୍ତେ ଲାଭ କରିବା ପାଇଁ ସଦାସର୍ବଦା ଚେଷ୍ଟିତ ହେଉଥିଲେ, ଆଜି ଆମମାନଙ୍କ ଜୀବନରେ ସେ ପ୍ରକାର ଚିନ୍ତାଧାରା ରହିଛି କି? ଆଜି ଆମମାନେ ଏହି ଖ୍ରୀଷ୍ଟୀୟ ମଣ୍ଡଳୀକୁ ସୁଦୃଢ଼ କରିବାରେ, ଖ୍ରୀଷ୍ଟୀୟ ମଣ୍ଡଳୀକୁ ଖ୍ରୀଷ୍ଟଙ୍କ ନିମନ୍ତେ ପ୍ରସ୍ତୁତ କରିବାରେ କ'ଣ ଦୃଢ଼ ପଦକ୍ଷେପ ନେଇପାରୁଛୁ କି? ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ଚାହାନ୍ତି ଯେପରି ତାଙ୍କର ମଣ୍ଡଳୀ ଆତ୍ମିକ ଜୀବନରେ ଶକ୍ତିପ୍ରାପ୍ତ ହେଉ, ଆତ୍ମିକ ଜୀବନରେ ବୃଦ୍ଧିପ୍ରାପ୍ତ ହେଉ, ଏବଂ ସେ ଯେପରି ଗୌରବପ୍ରାପ୍ତ ହୁଅନ୍ତି। ପ୍ରେରିତ ପାଉଲ ସେ କାରାଗାର ମଧ୍ୟରେ ଥାଇ ମଧ୍ୟ ମଣ୍ଡଳୀମାନଙ୍କ ନିକଟକୁ ପତ୍ର ଲେଖୁଥିଲେ, ମଣ୍ଡଳୀମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥିଲେ। କିନ୍ତୁ ଆଜି ଆମମାନେ କ'ଣ କରୁଛୁ? ଆଜି ଖ୍ରୀଷ୍ଟଙ୍କର ମଣ୍ଡଳୀ ନିମନ୍ତେ, ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀ ନିମନ୍ତେ କ'ଣ ଆମମାନଙ୍କର ଅନ୍ତର ମଧ୍ୟରେ ସେ ପ୍ରକାର ବ୍ୟାକୁଳତା ଅଛି କି? କିନ୍ତୁ ଆସୁ, ଯଦି ଆମମାନଙ୍କ ହୃଦୟ ମଧ୍ୟରେ ସେ ପ୍ରକାର ବ୍ୟାକୁଳତା ନାହିଁ, ତାହେଲେ ଏହି ସମୟରୁ ଆମେ ପ୍ରସ୍ତୁତ ହେବା ଯେପରି ଖ୍ରୀଷ୍ଟୀୟ ମଣ୍ଡଳୀକୁ ଖ୍ରୀଷ୍ଟଙ୍କ ଗୌରବ ନିମନ୍ତେ ଆମମାନେ ବଢ଼ାଇ ପାରିବା। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
শ্রোতা আপন ঈশ্বর বাক্য শুণবা নিমন্তে সময় দিয়ে আমি ধন্যবাদী। আপনার যদি প্রভু যীশুঙ্কর বাক্য বিষয়ে ও তাহাঙ্কর প্রেম বিষয়ে অধিক জাঁয়া চাহিদি, যাকি আপনার পাপর উদ্ধার পাইব নিমন্তে পথ দেখাইব, তাহলে আমসহিত পত্র মাধ্যমে অথবা টেলিফোন যোগে যোগাযোগ করতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখুন, odia.ttb@radio882.com। তবে আজ এখানে রাখছি। প্রভু যীশু আপনাদের আশীর্বাদ করুন। নমস্কার।